କେତେ ମୁଁ ଡାକୁଛି ସାନ୍ତ ମଣି ହେ, କେତେ ମୁଁ ଡାକୁଛି ସାନ୍ତ ମଣି ହେ, ଚକାଖି କଳା ଦିଅ, ଚକାଖି କଳା ଦିଅ, ଲୁହ ଶୁଖିଲାଣି କଣ୍ଠ ଶୁଖିଲାଣି, ଯେଇ ଶୁଣିଅଛ କିବା ସବୁ ଜାଣି, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ, ଖେଳା କରୁନା ସାଧୋଇଦାଉ, ମାନବ ସଂସାର ହେବନାର ଘର ତୁମ୍ଭେ ପ୍ରଭୁ ଥାଉ ଥାଉ, ସଂସାରଟା ପରା ତୁମ୍ଭ ଲୀଳା ଖେଳା କରୁନା ସାଧୋଇଦାଉ, ମାନବ ସଂସାର ହେବନାର ଘର ତୁମ୍ଭେ ପ୍ରଭୁ ଥାଉ ଥାଉ, ଏହି ମହାମାରୀ ଦେବ କି ବାସରି, ଏହି ମହାମାରୀ ଦେବ କି ବାସରି, କୁହ ହି କଳା ମୁହ, କୁହ ହି କଳା ମୁହ, କୁହ ହି କଳା ମୁହ, କେତେ ମୁଁ ଡାକୁଛି ସାତ ମଣି ହେ, ଚକାଖି କଳା ଦିଅ, କିଛି ମାଗୁନି ପ୍ରଭୁ ହେ, ସଙ୍କଟରୁ ରକ୍ଷା କର, ଏତିକି ମାଗୁଣି ଶ୍ରୀକ୍ଷେତ୍ର ମଣି ଦିନ ବନ୍ଧୁ ଦୟା କର, ନିଜ ପାଇଁ କିଛି ମାଗୁନି ପ୍ରଭୁ ହେ, ସଙ୍କଟରୁ ରକ୍ଷା କର, ଏତିକି ମାଗୁଣି ଶ୍ରୀକ୍ଷେତ୍ର ମଣି ଦିନ ବନ୍ଧୁ ଦୟା କର, କରୁଣା ସଙ୍କଟ ଅତି ବିକଟ, କରୁଣା ସଙ୍କଟ ଅତି ବିକଟ, ଶାନ୍ତ ହି ସାହୁଆ, ଶାନ୍ତ ହି ସାହୁଆ, କେତେ ମୁଁ ଡାକୁଛି ସାତ ମଣି ହେ, କେତେ ମୁଁ ଡାକୁଛି ସାତ ମଣି ହେ, ଚକାଖି କଳା ଦିଅ, ଚକାଖି କଳା ଦିଅ, ଲୁହ ଶୁଖିଲାଣି କଣ୍ଠ ଶୁଖିଲାଣି, ଯେଇ ଶୋଇଅଛ କିବା ସବୁ ଜାଣି, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ, ସୁଫିନା କି ଡାକ କୁହ।
ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ପ୍ରିୟ ଗାୟିକା ବନଜା ମିଶ୍ର। ଆଜି ପୁଣି ଇ ନ୍ୟୁଜ୍ ମିଡିଆରେ ଆଉ ଗୋଟେ ଆପଣଙ୍କୁ ସୁନ୍ଦର ଜଗନ୍ନାଥ ଭଜନଟେ ଭେଟିଦେବାକୁ ଯାଉଛି, ଯାହାକୁ ସଙ୍ଗୀତରେ ସଜେଇଛନ୍ତି ଅଶୋକ ସାହୁ ସାର୍ ଏବଂ ଏହାକୁ ଲେଖିଛନ୍ତି ଶିବପ୍ରସାଦ ରାଉତ ସାର୍। ବହୁତ ସୁନ୍ଦର ଗୀତଟି ହେଇଛି, ଆପଣମାନେ ସମସ୍ତେ ନିଶ୍ଚୟ ଶୁଣିବେ, ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ଦେବେ ଏବଂ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।
ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରସ୍ତୁତ କରୁଛୁ ଗୋଟିଏ ସୁନ୍ଦର ଭକ୍ତି ନିବେଦନ, କରୋନାରେ ସାହ କଳା ସାନ୍ତ। ପ୍ରଯୋଜକ ମୁଁ ଶିବପ୍ରସାଦ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଅଶୋକ ସାହୁ, ଗାଇଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବନିରା ମିଶ୍ର, ଗୀତିକାର ଶିବପ୍ରସାଦ ରାଉତ। ଏହି ଜନନୀଟିକୁ କଲମକ୍ରାନ୍ତି ନାମରେ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରିଛନ୍ତି। ଇ ନ୍ୟୁଜ୍ ଓଡ଼ିଆ ମାଧ୍ୟମରେ ପ୍ରସ୍ତୁତ ଏହି ଭକ୍ତି ନିବେଦନଟି ସମସ୍ତଙ୍କୁ ଭଲ ଲାଗିବ ବୋଲି ଆଶା କରେ। ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।